ଆଜ୍ଞା ନମସ୍କାର, ମୋ ନାଁ ମମତା ସାହୁ, ମୁଁ ତାରିଣୀ ବସ୍ତିରୁ କହୁଛି, 62 ନମ୍ବର ୱାର୍ଡରୁ। ଆମର ପାଣି ଗୋଟିଏ ଟାଇମ ଆସୁଛି, ଆଉ ଗୋଟିଏ ଟାଇମ ଆସିଲେ ଆମେ ଉପକୃତ ହବୁ। ଆମେ ଏଠି 100 ରୁ 150 ଘର ରହୁଛୁ।